ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ରାଜ୍ୟକେ ସବୁଜ ଶକ୍ତି କ୍ଷେତ୍ରରେ ସମୃଦ୍ଧ କରିବା ଲାଗି ରାଜ୍ୟ ସରକାରଙ୍କର ସାତ ନମ୍ବର ସିଙ୍ଗିଲ ୱିଣ୍ଡୋ କମିଟି ବୈଠକଟି 749.9 ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି ଆସିଥିବା ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ଇତାର ଜରିଏ ରାଜ୍ୟ 4671 କୋଟି ଟଙ୍କାର ପୁଞ୍ଜି ନିବେଶ ହେବା। ସିଙ୍ଗିଲ ୱିଣ୍ଡୋ କମିଟିଥି ମଞ୍ଜୁର ହୋଇଥିବା ପ୍ରକଳ୍ପମାନଙ୍କର ଭିତରେ କଳାହାଣ୍ଡିନ ଓଡ଼ିଶା ରାଜ୍ୟ ଜଳବିଦ୍ୟୁତ୍ ନିଗମ ତରଫୁ ତିଆରି ହେବାରକେ ଥିବା 60 ମେଗାୱାଟ କ୍ଷମତାର ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ପିଏସ୍ପି ପ୍ରକଳ୍ପ ରହିଛି। ଏ ବଛର ପବିତ୍ର କାର୍ତ୍ତିକ ମାସେ ସରକାର ପାଖାପାଖି 2500 ମହିଳାଙ୍କୁ ହବିଷ କରିବା ଲାଗି ମାହାଲିଆ ସବୁ ସୁବିଧା ଯୋଗାଇ ଦେବେ। କାର୍ତ୍ତିକ ବ୍ରତ ପାଳନ ଲାଗି ହବିଷ୍ୟାଳୀମାନଙ୍କୁ ପୁରୀନ ସବୁ ସୁବିଧା ଯୋଗାଇ ଦେବା ଲାଗି ଜିଲ୍ଲାପାଳ ଦେଇଥିବା ପ୍ରସ୍ତାବକେ ସରକାର ମଞ୍ଜୁର କରିଛନ୍। ଏବେ ମାସର 18 ତାରିଖ କାର୍ତ୍ତିକ ବ୍ରତ ମୂଲ ହେବ। ହବିଷ୍ୟାଳୀମାନଙ୍କ ରହଣୀ, ପରିବହନ, ଶ୍ରୀମନ୍ଦିର ଠାକୁର ଦର୍ଶନ, ମହାପ୍ରସାଦ ସେବନ, ସୁରକ୍ଷା, ପରିମଳ ଆର୍ ସ୍ୱାସ୍ଥ୍ୟସେବା ବାବଦେ ପଦକ୍ଷେପ ନେବାରକେ ଜିଲ୍ଲାସ୍ତରୀୟ ବୈଠକ ସ୍ଥିର କରାଯାଇଛି। ଏଥିଲାଗି ଏ ହପ୍ତାହଟି ଆବେଦନ କାମ ମୂଲ ହେବା ବୋଲି ଜଣାପଡ଼ିଛି। ରାଜ୍ୟ ତିଆରି ଚାଲିଥିବା ଭିନ୍ ଭିନ୍ ଜଳସେଚନ ପ୍ରକଳ୍ପକେ ଧାରି ସମୟ ଭିତରେ ପୂରା କରିବା ଲାଗି ଜଳସମ୍ପଦ ବିଭାଗ ତରଫୁ ଅଧିକାରୀମାନଙ୍କୁ କୁହାଯାଇଛି। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକଳ୍ପମାନଙ୍କର ସମୀକ୍ଷା କରିବାର ସମୟ ଏଇଟା କହିଛନ୍। ରାଜ୍ୟ ଚାଲିଥିବା ବଡ଼ ଆଉ ମଧ୍ୟମ ଧରଣର ପ୍ରକଳ୍ପ ଆଉ ନଦୀଗର୍ଭ ଜଳାଶୟ ପ୍ରକଳ୍ପମାନଙ୍କର ଏବେ 6 ତାରିଖ ଦିନ ସମୀକ୍ଷା କରାଯାଇକରି ଦରକାରୀ ପଦକ୍ଷେପ ନିଆଯିବା। ହେନ୍ତା 9 ତାରିଖ ଦିନ ବଡ଼ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇକରି ଦରକାରୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ସେଆଡ଼େ ଫି ମାସର 4 ତାରିଖ ଆର୍ 20 ତାରିଖ ବିଭାଗର ବଜେଟ୍ ଖର୍ଚ୍ଚାର ସମୀକ୍ଷା କରାଯିବ। ଓଡ଼ିଶା ରାଜସ୍ୱ ସେବା ଓଆର୍ଏସ୍ ଅଧିକାରୀ ସ୍ତରଟି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫୁ ଅଦଲବଗଲ କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁସାରେ 47 ଜଣ ସହକାରୀ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର, ସହକାରୀ ନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ଆର୍ ସବ୍ରେଜିଷ୍ଟ୍ରାରଙ୍କୁ ବଦଳି କରାଯାଇଥିବାର ଜଣାପଡ଼ିଛି। ସମ୍ବଲପୁରର ଲରପଙ୍ଗଠାରେ ଥିବା ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ କେନ୍ଦ୍ରକେ ଆଦର୍ଶ ତାଲିମ କେନ୍ଦ୍ରଥି ପରିଣତ କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜୋର ଦେଇଛନ୍। ଗଲାକାଲି ପ୍ରଶିକ୍ଷଣ କେନ୍ଦ୍ରକେ ପରିଦର୍ଶନ କରିକରି ପ୍ରଶିକ୍ଷାର୍ଥୀ ଆର୍ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଇନ 200 ଜଣଙ୍କୁ ତାଲିମ ଦେବା ଲାଗି ବ୍ୟବସ୍ଥା ବାବଦେ ପ୍ରସ୍ତାବ ଦେବାରକେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପରିବହନ ଭିତ୍ତିଭୂମିକୁ ଆହୁରି ଦୁରୁସ୍ତ କରିବା ଲାଗି ନୂଆ ପଦକ୍ଷେପ ନିଆଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ସେ ପରିବହନ ନିଗମର ଅଧ୍ୟକ୍ଷଙ୍କ ସହିତ ଚେନ୍ନାଇ ମେଟ୍ରୋପଲିଟାନ ପରିବହନ ନିଗମ ଆର୍ ରାଜ୍ୟ ଏକ୍ସପ୍ରେସ୍ ପରିବହନ ନିଗମ ପରିଦର୍ଶନ ଉତ୍ତରୁ ଏଇଟା କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ବୈଠକଟି ମନ୍ତ୍ରୀ ଶ୍ରୀ ଜେନା ଭିନ୍ ଭିନ୍ ପରିବହନ ମଡେଲ, ନୂଆ ପଦକ୍ଷେପ, ଅଲଗା ଆହ୍ୱାନ ଆର୍ ଦୁଇ ରାଜ୍ୟର ପରିବହନ ବିକାଶର ଭବିଷ୍ୟତ ଯୋଜନା ବାବଦେ ସୂଚନା ଦେଇଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲ୍ ଆର୍ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ତରଫୁ ଆଇଆଇଏମ୍ ସମ୍ବଲପୁରଠାରେ ଅନ୍ୱେଷଣ, ଡିଜାଇନ୍ ଆର୍ ଉଦ୍ୟମିତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥି ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଛତିଶଗଡ଼ ସହିତ ଦେଶର ଭିନ୍ ଭିନ୍ ଜାଗାରୁ 160 ଅଧିକା ପ୍ରତିଯୋଗୀ ଭାଗ ନେଇଥିଲେ। ହେନ୍ତା ଇନ 50 ଅଧିକା ଷ୍ଟାର୍ଟଅପ୍ ସେମାନଙ୍କର ଉତ୍ପାଦିତ ଦର ପ୍ରଦର୍ଶନ କରିଥିଲେ। ଆଇଆଇଏମ୍ ସମ୍ବଲପୁରର ଆଇହବ୍ ଫାଉଣ୍ଡେସନ ତରଫୁ ଶ୍ରେଷ୍ଠ ମଡେଲମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା। ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ସ୍ୱେଚ୍ଛାକୃତ ରକ୍ତଦାନକେ ତହକାବାର, ସୁରକ୍ଷିତ ରକ୍ତ ସଞ୍ଚାଳନକେ ସୁନିଶ୍ଚିତ କରବାର ଆର୍ ଜାତୀୟ ରକ୍ତନୀତିକେ କାର୍ଯ୍ୟକାରୀ କରବାର ବାଗି ଲକ୍ଷ୍ୟ ନେଇକରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫୁ ଏ ଦିବସ ପାଳନ ହୋଇଛି। ଇନୋଜେନେ ଦେଇପାରେ ଯେ ଥାଲାସେମିଆ, ସିକିଲ୍ ସେଲ୍ ଆର୍ ହୋମୋଫିଲିଆ ରୋଗୀମାନଙ୍କୁ ଡାକ୍ତରଖାନାକେ ଯା ଆସ କରବାର ଲାଗି ସରକାରଙ୍କ ତରଫୁ ମାସକ 500 ଟଙ୍କାର ଆର୍ଥିକ ପ୍ରୋହାହନ ଯୋଗାଇ ଦିଆଯାଉଛି ବୋଲି ବିଭାଗ ତରଫୁ କୁହାଯାଇଛି। ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଆଜି ସ୍କୁଲମାନଙ୍କୁ ସମୂହ ଶପଥ ପାଠ କରିବେ। ପରିବାର ଆର୍ ସମାଜ ଲାଗି ସେମାନଙ୍କର ଯୋଗଦାନକେ ସମ୍ମାନ କର୍ମୀ ବୋଲି ଆଜି ସ୍କୁଲମାନଙ୍କର ପ୍ରାର୍ଥନା ସଭା ସମୟରେ ଛାତ୍ରଛାତ୍ରୀମାନେ ଶପଥ ନେବେ। ଏଥିଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ରାଜ୍ୟ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ସମ୍ବଲପୁର ସହରର ଚେରୁଆପଡ଼ା ଅଇଁଠାପାଲିଟାରେ ଥିବା ବିଦ୍ୟୁତ୍ ଫିଡରର ମରାମତି ଲାଗି ଆଜି ସକାଳ 9 ବଜେରୁ ଅପରବେଳା 3 ବଜେ ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏହି ସମୟଟି ଅଇଁଠାପାଲି, ବୁଢ଼ାରଜା, ଫାଟକ, ଝାଡ଼ୁଆପଡ଼ା ରୋଡ, ଏସ୍ଆର୍ଆଇଟି କଲୋନୀ, ଜଗନ୍ନାଥ ମନ୍ଦିର କଲୋନୀ, ପ୍ରଧାନପଡ଼ା, ବଡ଼ବଜାର, ଫାର୍ମ ରୋଡ, ରେଲୱେ ଷ୍ଟେସନ ପଡ଼ା ଆର୍ ଚେରୁଆପଡ଼ା ସହିତ ସହରର ଭିନ୍ ଭିନ୍ ଇଲାକାନ ବିଜୁଳି ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ ତରଫୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟନୁ ଫେରୁଥିବାର ବେଳେ କେତେଟା ଜାଗାନ ବର୍ଷା ହେଉଛି। ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଆର୍ କଳାହାଣ୍ଡି ସମେତ 12 ଜିଲ୍ଲାନ ବର୍ଷା ହୋଇପାରେ। ଇତାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଛନି ଆଞ୍ଚଳିକ ଖବର ନ ଶେଷ ହେଲା, ଆର ବେଳର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।